ପ୍ରେରିତ ବାଇଶ ଅଧ୍ୟାୟ। ପାଉଲ କହିଲେ,
ଭାଇମାନେ ଓ ପିତାମାନେ, ଯେହେତୁ ମୁଁ ମୋର ନିଜ ସପକ୍ଷରେ କଥା କହୁଛି, ତେଣୁ ଆପଣମାନେ ମୋ କଥା ଶୁଣନ୍ତୁ।
ସେମାନେ ପାଉଲଙ୍କୁ ଜିହୁଦୀ ଭାଷାରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହୋଇଗଲେ। ତାପରେ ପାଉଲ କହିଲେ,
ମୁଁ ଜଣେ ଜିହୁଦୀୟ ଲୋକ, ମୋର ଜନ୍ମ କିଲିକିଆ ଦେଶର ତାର୍ସ ନଗରରେ, କିନ୍ତୁ ଏହି ନଗରରେ ମୋର ଲାଳନ ପାଳନ ହୋଇଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମଗୁଡ଼ିକ ବିଷୟରେ ଗୁରୁ ଗମଲିଏଲଙ୍କ ପାଖରୁ ବହୁତ ଯତ୍ନ ସହକାରେ ତାଲିମ ପାଇଛି। ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି। ମୁଁ ଯୀଶୁଙ୍କ ପଥରେ ଯାଉଥିବା ଲୋକମାନଙ୍କୁ ତାଡ଼ନା ଓ କଷ୍ଟ ଦେଉଥିଲି। ମୁଁ ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି। ମହାଯାଜକ ଓ ପ୍ରାଚୀର ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସେମାନଙ୍କଠାରୁ ଦମେଶକରେ ଥିବା ସେମାନଙ୍କର ଭାଇମାନଙ୍କ ପାଖକୁ ପତ୍ର ନେଇ ଯାଇଥିଲି। ସେଠାରେ ଥିବା ଯୀଶୁଙ୍କର ଶିଷ୍ୟମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସେମାନଙ୍କୁ ବନ୍ଦୀ କରି ଜେରୁସାଲେମକୁ ନେଇ ଆସିବା ପାଇଁ ମୁଁ ଯାଉଥିଲି। ମୁଁ ଦମେଶକର ନିକଟବର୍ତ୍ତୀ ହେଲାବେଳେ ହଠାତ୍ ଗୋଟାଏ ଘଟଣା ଘଟିଲା। ଦମେଶକରେ ପହଞ୍ଚିବା ବେଳେ ପ୍ରାୟ ଦ୍ୱିପ୍ରହର ହୋଇଥିଲା। ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜଳ ଆଲୋକ ମୋ ଚାରିପାଖରେ ପ୍ରକାଶିତ ହେଲା। ମୁଁ ତଳେ ପଡ଼ିଗଲି। ସେତେବେଳେ ମୋତେ ଗୋଟିଏ ବାଣୀ ଶୁଭିଲା, ସାଉଲ ସାଉଲ, ତୁମେ କାହିଁକି ମୋତେ ତାଡ଼ନା କରୁଛ? ମୁଁ ପଚାରିଲି, ଆପଣ କିଏ ପ୍ରଭୁ? ସେ ମୋତେ କହିଲେ, ମୁଁ ସେହି ନାଜରିତୀୟ ଯୀଶୁ ଯାହାକୁ ତୁମ୍ଭେ ତାଡ଼ନା କରୁଅଛ। ମୋ ସହିତ ଥିବା ଲୋକମାନେ ମଧ୍ୟ ସେହି ଆଲୋକ ଦେଖିପାରିଲେ, କିନ୍ତୁ ସେମାନେ ମୋତେ କୁହାଯିବା ବାକ୍ୟ ଶୁଣି ବୁଝିପାରିଲେ ନାହିଁ। ମୁଁ ପଚାରିଲି, ପ୍ରଭୁ ମୁଁ କ'ଣ କରିବି? ପ୍ରଭୁ ମୋତେ କହିଲେ, ଉଠ, ଦମେଶକ ନଗରକୁ ଯାଅ। ଯେଉଁ ସବୁ କାର୍ଯ୍ୟ ନିମନ୍ତେ ତୁମ୍ଭକୁ ମନୋନୀତ କରାଯାଇଛି, ତାହା ସେଠାରେ ତୁମ୍ଭକୁ କୁହାଯିବ। ମୁଁ କିଛି ଦେଖିପାରୁନଥିଲି, କାରଣ ସେହି ଆଲୋକର ତେଜ ମୋତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମୋର ବନ୍ଧୁମାନେ ମୋ ହାତ ଧରି ଦମେଶକ ନେଇଗଲେ। ହନନୀୟ ନାମକ ଜଣେ ଭକ୍ତ ଦମେଶକ ନଗରରେ ଥିଲେ। ସେ ମୂଷାଙ୍କ ବ୍ୟବସ୍ଥା ମାନୁଥିଲେ। ସେଠାରେ ରହୁଥିବା ସମସ୍ତ ଜିହୁଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ। ହନନୀୟ ମୋ ପାଖରେ ଆସି ଠିଆ ହୋଇ କହିଲେ, ହେ ଭାଇ ସାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ। ମୁଁ ସେହି ମୁହୂର୍ତ୍ତରେ ତାହାଙ୍କୁ ଦେଖିପାରିଲି। ସେ ମୋତେ କହିଲେ, ଆମ୍ଭମାନଙ୍କ ପୈତୃକ ପରମେଶ୍ୱର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରିଅଛନ୍ତି, କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖରେ ତାହାଙ୍କର ସାକ୍ଷୀ ହେବ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ ତାହା ସମସ୍ତଙ୍କୁ କହିବ। ତୁମେ ବର୍ତ୍ତମାନ ଅପେକ୍ଷା କର ନାହିଁ, ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମରେ ତୁମ୍ଭର ପାପରୁ ଧୋଇ ହୁଅ। ତାପରେ ମୁଁ ଜେରୁସାଲେମକୁ ଫେରିଆସିଲି। ସେଠାରେ ମନ୍ଦିରରେ ଦିନେ ପ୍ରାର୍ଥନା କଲାବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି। ସେହି ସମୟରେ ମୁଁ ଯୀଶୁଙ୍କୁ ଦର୍ଶନ କଲି। ସେ ମୋତେ କହିଲେ, ତୁମ୍ଭେ ସଙ୍ଗେ ସଙ୍ଗେ ଜେରୁସାଲେମ ଛାଡ଼ିଦିଅ, କାରଣ ତୁମ୍ଭେ ମୋ ବିଷୟରେ ଯାହା କହିବ ସେମାନେ ଗ୍ରହଣ କରିବେ ନାହିଁ। କିନ୍ତୁ ମୁଁ କହିଲି, ପ୍ରଭୁ, ଏ ଲୋକମାନେ ତ ସମସ୍ତେ ଜାଣନ୍ତି ଯେ ମୁଁ ପ୍ରତ୍ୟେକ ସମାଜ ଗୃହକୁ ଯାଇ ସେଠାରେ ତୁମ୍ଭକୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ବନ୍ଦୀ କରୁଥିଲି ଏବଂ ମାଡ଼ ମାରୁଥିଲି। ତୁମ୍ଭର ସାକ୍ଷୀ ସ୍ତେଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସେଠାରେ ଠିଆ ହୋଇ ସେହି କାର୍ଯ୍ୟକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି। ଏସବୁ କଥା ସେମାନେ ଜାଣନ୍ତି। କିନ୍ତୁ ପ୍ରଭୁ ମୋତେ କହିଲେ, ତୁମ୍ଭେ ଯାଅ, ମୁଁ ତୁମ୍ଭକୁ ବହୁତ ଦୂର ଅଣଜିହୁଦୀ ଦେଶଗୁଡ଼ିକୁ ପଠାଇବି।
ପାଉଲ ଏକଥା କହିବା ପର୍ଯ୍ୟନ୍ତ ଜିହୁଦୀମାନେ ଶୁଣୁଥିଲେ। ତାପରେ ସେମାନେ ସମସ୍ତେ ମିଶି ଖୁବ୍ ଜୋରରେ ପାଟି କରି କହିଲେ,
ଏ ଲୋକକୁ ପୃଥିବୀରୁ ଦୂର କର, କାରଣ ସେ ବଞ୍ଚି ରହିବା ପାଇଁ ଯୋଗ୍ୟ ନୁହେଁ।
ସେମାନେ ଚିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ିଦେଲେ ଓ ଶୂନ୍ୟକୁ ଧୂଳି ଫୋପାଡ଼ିଲେ। ତାପରେ ସେନାପତି ପାଉଲଙ୍କୁ ସୈନ୍ୟ ନିବାସ ଭିତରକୁ ନେଇଯିବା ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧରେ ଏଭଳି ପାଟିତୁଣ୍ଡ କରୁଥିଲେ ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ପାଉଲଙ୍କୁ ପଚାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ। ସେମାନେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସେଠାରେ ଠିଆ ହୋଇଥିବା ଜଣେ ସେନା ଅଧିକାରୀଙ୍କୁ କହିଲେ,
ଜଣେ ରୋମିଓ ନାଗରିକ ଯିଏକି ଦୋଷୀ ବୋଲି ପ୍ରମାଣିତ ହୋଇନାହିଁ ତାହାକୁ କୋରଡ଼ା ମାରିବା କ'ଣ ଆଇନସଙ୍ଗତ ଅଟେ?
ଏ କଥା ଅଧିକାରୀ ଶୁଣି ସେନାଧ୍ୟକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ,
ତୁମ୍ଭେ ଜାଣ ତୁମ୍ଭେ କ'ଣ କରୁଛ? ଏ ଲୋକ ଜଣେ ରୋମିଓ ନାଗରିକ।
ତେଣୁ ସେନାଧ୍ୟକ୍ଷ ଯାଇ ପାଉଲଙ୍କୁ ପଚାରିଲେ,
ମୋତେ କୁହ, ତୁମ୍ଭେ କ'ଣ ପ୍ରକୃତର ଜଣେ ରୋମିଓ ନାଗରିକ?
ପାଉଲ ଉତ୍ତର ଦେଲେ,
ହଁ।
ସେନାଧ୍ୟକ୍ଷ କହିଲେ,
ମୁଁ ଜଣେ ରୋମିଓ ନାଗରିକ ହେବା ପାଇଁ ପ୍ରଚୁର ଟଙ୍କା ଦେଇଥିଲି।
ପାଉଲ କହିଲେ,
କିନ୍ତୁ ମୁଁ ଜଣେ ରୋମିଓ ନାଗରିକ ଭାବେ ଜନ୍ମ ନେଇଥିଲି।
ପାଉଲ ଜଣେ ରୋମିଓ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଚାଲିଗଲେ। ସେନାଧ୍ୟକ୍ଷ ମଧ୍ୟ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦେଇଥିବାରୁ ଡରିଗଲେ। ତହିଁ ଆର ଦିନ ସେନାଧ୍ୟକ୍ଷ ଜାଣିବା ପାଇଁ ଚାହିଁଲେ ଜିହୁଦୀମାନେ ପ୍ରକୃତରେ ପାଉଲଙ୍କ ବିରୁଦ୍ଧରେ କ'ଣ ଦୋଷାରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରିଦେଲେ ଏବଂ ଜିହୁଦୀ ମୁଖ୍ୟ ଯାଜକମାନଙ୍କୁ ଓ ସମଗ୍ର ଜିହୁଦୀ ମହାସଭା ଏକାଠି ହେବାକୁ ଆଦେଶ ଦେଲେ। ତାପରେ ସେନାଧ୍ୟକ୍ଷ ପାଉଲଙ୍କର ଶିକୁଳି ଖୋଲିଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖରେ ବିଚାର ପାଇଁ ଠିଆ କରାଇଲେ।